ఆకాశవాణి. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ମାଲଦାଠାରେ 3,250 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ଗୁଆହାଟି ହାଉଡ଼ା ମଧ୍ୟରେ ଆଜିଠାରୁ ଚଳାଚଳ ଆରମ୍ଭ କଲା ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍. ନୂଆଦିଲ୍ଲୀଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026. ଗାଜା ସଂଘର୍ଷ ପରିସମାପ୍ତି କରିବା ଲକ୍ଷ୍ୟ ନେଇ ଏକ ନୂତନ ଶାନ୍ତି ବୋର୍ଡ ଗଠନ କଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇସିସି 19 କମ୍ ପୁରୁଷ ବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ବାଂଲାଦେଶ ସମ୍ମୁଖରେ 249 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ. ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି. 3,250 କୋଟିରୁ ଅଧିକ ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ. ମାଲଦାଠାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରେଳ ଯୋଗାଯୋଗ ବୃଦ୍ଧି କରିବା କ୍ଷେତ୍ରରେ ଦେଶରେ 4 ଅମୃତ ଭାରତ ଟ୍ରେନ୍ ସେବା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି. ଶ୍ରୀ ମୋଦି କହିଛନ୍ତି, ଦେଶର ଏହି ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମା କାଳୀଙ୍କ ଭୂମିକୁ ମା କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରୁଛି. ହାଉଡ଼ା ଏବଂ ଗୁଆହାଟୀ ମଧ୍ୟରେ ଏହି ଟ୍ରେନ୍ଟି ଚଳାଚଳ କରିବ. ଶ୍ରୀ ମୋଦି କହିଛନ୍ତି, ଆଗାମୀ ସମୟରେ ଏହି ଆଧୁନିକ ଟ୍ରେନ୍ ଚଳାଚଳ ବ୍ୟବସ୍ଥା ସମଗ୍ର ଦେଶରେ ଅଧିକ ବ୍ୟାପକ ହେବ.
ଆଜ୍ ସେ ଭାରତ ମେଁ ବନ୍ଦେ ଭାରତ ସ୍ଲିପର ଟ୍ରେନୋ କି ଶୁରୁଆତ ହୋ ରହି ହେ କି ନଈ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଦେଶବାସୀଓ କେ ଲମ୍ବେ ସଫର କୁ ଔର ଆରାମଦାୟକ ବନାଏଗି, ଶାନଦାର ବନାଏଗି, ୟାଦଗାର ବନାଏଗି. ଆଜ ବଙ୍ଗାଲ କୁ 4 ଔର ନଈ ଅମୃତ ଭାରତ एक्सप्रेस ट्रेनें भी मिली है. इससे पूरे उत्तर बंगाल की कनेक्टिविटी बेहतर होने वाली है.
ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେଠାରେ ବେଆଇନ ଅନୁପ୍ରବେଶ ଏକ ଗୁରୁତର ଆହ୍ୱାନ ଭାବେ ଦେଖାଦେଇଛି. ଆଞ୍ଚଳିକ ଜନସଂଖ୍ୟା ଏବଂ ସ୍ଥାନୀୟ ଭାଷାକୁ ମଧ୍ୟ ଏହା ପ୍ରଭାବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବହୁ ଧନୀ ରାଷ୍ଟ୍ର ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରୁଥିବାବେଳେ ରାଜନୈତିକ ଦୃଷ୍ଟିକୋଣ ଆଧାରରେ ପଶ୍ଚିମବଙ୍ଗର ଟିଏମ୍ସି ସରକାର ଏ ଦିଗରେ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଆହାଟୀର ଅର୍ଜୁନ ଭୋଗେଶ୍ୱର ବରୁହ ସ୍ୱୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ ପାରମ୍ପରିକ ବୋଡୋ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଗରୁମ୍ବା ଦ୍ୱାହୁ 2026 ଅଂଶଗ୍ରହଣ କରୁଛନ୍ତି. ଶ୍ରୀ ମୋଦି ଆସାମର ଗୁଆହାଟୀ ବିମାନ ବନ୍ଦରଠାରେ ପହଞ୍ଚବା ପରେ ଆଜାରା ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯାଇଛନ୍ତି. ରାସ୍ତାର ଉଭୟ ପାର୍ଶ୍ୱରେ ପାରମ୍ପରିକ ପୋଷାକ ପରିହିତ ଆସାମବାସୀ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି. ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆସାମରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ 2 ନୂତନ ଅମୃତ ଭାରତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି. ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ଆରମ୍ଭ ହେଉଛି. ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ହସ୍ତଶିଳ୍ପୀ ଏବଂ ହସ୍ତକଳା କାରିଗରଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ସରକାର କହିଛନ୍ତି. ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଂଝୀ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ. ଦେଶର ପାରମ୍ପରିକ କାରିଗରୀ ଶିଳ୍ପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଏଭଳି ହାଟର ଆୟୋଜନ କରାଯାଇଛି. ହସ୍ତଶିଳ୍ପ ଏବଂ ହସ୍ତକଳା କାରିଗରଙ୍କ ଉତ୍ପାଦଗୁଡ଼ିକୁ ଜାତୀୟ ଏବଂ ଆନ୍ତର୍ଜାତିକ କ୍ରେତା, ଅନ୍ୟାନ୍ୟ ଅଂଶୀଦାର ଓ ସାଧାରଣ ଜନତାଙ୍କ ନିକଟରେ ପ୍ରଦର୍ଶନ ଓ ବିକ୍ରୟ କରିବା ପାଇଁ ଏହା ଏକ ପ୍ରମୁଖ ପ୍ଲାଟଫର୍ମ ହେବ. ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 117 ଅଧିକ କାରିଗର ଏଥିରେ ଅଂଶଗ୍ରହଣ କରୁଛନ୍ତି. ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ହିତାଧିକାରୀଙ୍କ ପାଇଁ ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ତଥା ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି. ଏହି ପ୍ରଦର୍ଶନୀ ଆସନ୍ତା 31 ପର୍ଯ୍ୟନ୍ତ ଖୋଲା ରହିବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଗାଜା ସଂଘର୍ଷ ପରିସମାପ୍ତି କରିବା ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ନୂତନ ଶାନ୍ତି ବୋର୍ଡ ଗଠନ କରିଛନ୍ତି. ଶ୍ରୀ ଟ୍ରମ୍ପ୍ଙ୍କ 20-ସୂତ୍ରୀ ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଲକ୍ଷ୍ୟ ନେଇ ଏହି ବୋର୍ଡ ଗଠନ କରାଯାଇଥିବା ଜଣାପଡ଼ିଛି. ଶ୍ରୀ ଟ୍ରମ୍ପ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୋର୍ଡରେ ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଟ୍ରମ୍ପ୍ଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱେଟକଫ୍, ବିଶ୍ୱବ୍ୟାଙ୍କ ସଭାପତି ଅଜୟ ବଙ୍ଗା, ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁସନର, ଆପୋଲୋ ଗ୍ଲୋବାଲ୍ ମ୍ୟାନେଜମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ରୋୱନ୍ ଏବଂ ଆମେରିକାର ଉପଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଗାବ୍ରିଏଲ୍ ପ୍ରମୁଖ ରହିଛନ୍ତି। ଗାଜାରେ ଶାସନ ବ୍ୟବସ୍ଥା, ଆଞ୍ଚଳିକ ସହଯୋଗ, ପୁନଃନିର୍ମାଣ, ପାଣ୍ଠିନିବେଶ ଏବଂ ଦୀର୍ଘମିଆଦୀ ସ୍ଥିରତା ଉପରେ ଏହି ବୋର୍ଡ କାର୍ଯ୍ୟ କରିବ ବୋଲି କୁହାଯାଇଛି। ସେରେ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଆରହି ଲାଇନ୍ଷ୍ଟୋନ୍ ଏବଂ ଜୋସ୍ ଗ୍ରୁଏନ୍ବାଉନ୍ ବୋର୍ଡର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ନେଇ ସହଯୋଗ ପ୍ରଦାନ କରିବେ। ଅନ୍ୟପକ୍ଷରେ ଇସ୍ରାଏଲ୍ ଓ ହମାସ ଗାଜାରେ ଯୁଦ୍ଧବିରତି ଉଲ୍ଲଙ୍ଘନ ନେଇ ପରସ୍କର ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଯୁଦ୍ଧବିରତି ଉଲ୍ଲଙ୍ଘନ ସମୟରେ 450ରୁ ଅଧିକ ପାଲେଷ୍ଟାଇନ୍ ଏବଂ 3 ଇସ୍ରାଏଲ୍ ସୈନିକଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି। ଗତ 2023 ଅକ୍ଟୋବର ମାସଠାରୁ ଗାଜା ଉପରେ ଇସ୍ରାଏଲ୍ର ଆକ୍ରମଣ ଦ୍ୱାରା ବହୁ ଲୋକ ପ୍ରାଣ ହରାଇବା ସହ ଅନେକ ବିସ୍ଥାପିତ ହୋଇଛନ୍ତି। ଭାରତୀୟ ନୌସେନାର ପ୍ରଥମ ତାଲିମ ସ୍କ୍ୱାଡ୍ରନ୍ ଆଇଏନ୍ଏସ୍ ତୀର, ଆଇଏନ୍ଏସ୍ ଶାର୍ଦ୍ଦୁଳ, ଆଇଏନ୍ଏସ୍ ସୁଜାତା ଏବଂ ଭାରତୀୟ ତଟରକ୍ଷୀ ଜାହାଜ ସାରଥି ସିଙ୍ଗାପୁର ଚାଙ୍ଗି ନୌସେନା ଘାଟିରେ ଗତ ଶୁକ୍ରବାର ପହଞ୍ଚିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଭାରତ ମହାସାଗର କ୍ଷେତ୍ରରେ ତାଲିମ ପ୍ରଦାନ ଲକ୍ଷ୍ୟ ନେଇ ଏହି ସ୍କ୍ୱାଡ୍ରନ୍ ସେଠାରେ ପହଞ୍ଚିଛି। ଭାରତୀୟ ନୌସେନା ଏବଂ ସିଙ୍ଗାପୁର ନୌସେନାର ଦକ୍ଷତା ବୃଦ୍ଧି ଏବଂ ଦ୍ୱିପାକ୍ଷିକ ସାମୁଦ୍ରିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତାଲିମ ସମୟରେ ବିଭିନ୍ନ ପ୍ରକାର ପୋତାଶ୍ରୟ ଆଧାରିତ କାର୍ଯ୍ୟ ଏବଂ ବୃତ୍ତିଗତ ବ୍ୟବସ୍ଥା ସାମିଲ ହୋଇଛି। ସିଙ୍ଗାପୁରରେ ଭାରତର ଉଚ୍ଚାୟୁକ୍ତ ଡକ୍ଟର ଶିଳ୍ପ କାମ୍ବୁଲେ ସ୍କ୍ୱାଡ୍ରନ୍ର ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି। ସିଙ୍ଗାପୁର ନୌସେନା ସହିତ ସମ୍ପର୍କ ବୃଦ୍ଧି ଏବଂ ସହଭାଗିତା ଆଲୋଚନା ଏହି ଗସ୍ତର ଅନ୍ୟତମ ଉଦ୍ଦେଶ୍ୟ। ସାମୁଦ୍ରିକ କ୍ଷେତ୍ରରେ ପାରସ୍କରିକ ସୁରକ୍ଷା ଏବଂ ଅଭିବୃଦ୍ଧି ତଥା ସାମଗ୍ରିକ ଉନ୍ନତି କ୍ଷେତ୍ରରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶର ବିଜ୍ନୋର୍ରୁ ଦେଶର ନଦୀ ଏବଂ ନଦୀମୁହାଣ ଡଲ୍ଫିନ୍ ସର୍ଭେର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରୋଜେକ୍ଟ ଡଲ୍ଫିନ୍ ଅଧୀନରେ 2 ପର୍ଯ୍ୟାୟରେ ଏହି ସର୍ଭେ କାର୍ଯ୍ୟ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଜ୍ନୋର୍ରୁ ଗଙ୍ଗାସାଗର ଏବଂ ସିନ୍ଧୁ ନଦୀ ପର୍ଯ୍ୟନ୍ତ ଗଙ୍ଗାର ମୁଖ୍ୟ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁତ୍ର, ଗଙ୍ଗାର ଉପନଦୀ, ସୁନ୍ଦରବନ ଏବଂ ଓଡ଼ିଶାକୁ ସାମିଲ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସିନ୍ଧୁ ନଦୀ ଡଲ୍ଫିନ୍ ଏବଂ ଇରାୱାଡ଼ି ଡଲ୍ଫିନ୍ଙ୍କ ସଂଖ୍ୟା, ସେମାନଙ୍କର ସଂରକ୍ଷଣ ତଥା ଅନ୍ୟାନ୍ୟ ଆହ୍ୱାନଗୁଡ଼ିକ ବିଷୟରେ ଏହି ସର୍ଭେ କାଳରେ ମୂଲ୍ୟାଙ୍କନ କରାଯିବ। ପ୍ରୋଜେକ୍ଟ ଡଲ୍ଫିନ୍ ଅଧୀନରେ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋଟେଗି ଆଜି ଦିଲ୍ଲୀ ମେଟ୍ରୋ ଯୋଗେ ଯାତ୍ରା କରିଛନ୍ତି। ପଟେଲ ଚୌକ ପର୍ଯ୍ୟନ୍ତ ଯାତ୍ରାରେ ଯାଇ ସେ ପୁନର୍ବାର ମେଟ୍ରୋ ଟ୍ରେନ୍ ଯୋଗେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମର ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଶ୍ରୀ ମୋଟେଗି ଦିଲ୍ଲୀ ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ସହିତ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି ମଧ୍ୟ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିଛି ଗସ୍ତ ଅବସରରେ ଜାପାନର ବୈଦେଶିକ ମନ୍ତ୍ରୀ ମେଟ୍ରୋ ରେଳପଥର ନିର୍ମାଣ ଏବଂ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଜାପାନର ଆନ୍ତର୍ଜାତିକ ସହଯୋଗ ସଂସ୍ଥା ଜାଇକା ପ୍ରଥମ ପର୍ଯ୍ୟାୟରୁ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପକୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି। ଆସନ୍ତା ଫେବୃୟାରୀ 12 ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ସଂଖ୍ୟାଲଘୁ ଏବଂ ମହିଳାଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଉଥିବା ନେଇ ସେଠାକାର ହ୍ୟୁମାନ୍ ରାଇଟ୍ସ ୱାଚ୍ ଗ୍ରୁପ୍ କହିଛି। ଏହି ଗ୍ରୁପ୍ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଦେଶବାସୀଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ମଧ୍ୟବର୍ତ୍ତୀକାଳୀନ ସରକାର ବିଫଳ ହୋଇଛନ୍ତି। ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱକୁ ବୃଦ୍ଧି କରିବା, ଆନ୍ତର୍ଜାତିକ ମାନବାଧିକାର ଚୁକ୍ତିନାମାକୁ ପାଳନ କରିବା ଏବଂ ସଂଖ୍ୟାଲଘୁଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା ବଜାୟ ରଖିବା ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଏହି ଗ୍ରୁପ୍ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଅନୁରୋଧ କରିଛି। ଆଇସିସି ପୁରୁଷ 19 କମ୍ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଗ୍ରୁପ୍ ଏ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବାଂଲାଦେଶ ସମ୍ମୁଖରେ 249 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିମ୍ବାୱେର ବୁଲାୱେ ସ୍ଥିତ କୁଇନ୍ସ ସ୍ପୋର୍ଟସ୍ କ୍ଲବ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି 48 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 238 ରନ୍ ସଂଗ୍ରହ କରିଛି। ବର୍ଷା ଯୋଗୁଁ ମ୍ୟାଚ୍କୁ 49 ହ୍ରାସ କରାଯାଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ବାଂଲାଦେଶ 15 2 ୱିକେଟ୍ ହରାଇ 79 ରନ୍ ସଂଗ୍ରହ କରିଥିଲା। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ଦ୍ୱିତୀୟ ମ୍ୟାଚ୍ ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ନଭି ମୁମ୍ବାଇର ଡିୱାଇ ପାଟିଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମାଲଦାଠାରେ 3,250 କୋଟି ଟଙ୍କାରୁ ଅଧିକ ବ୍ୟୟଟକଳରେ ରେଳ ଓ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଗୁଆହାଟୀ ହାଉଡ଼ା ମଧ୍ୟରେ ଆଜିଠାରୁ ଚଳାଚଳ ଆରମ୍ଭ କଲା ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନୂଆଦିଲ୍ଲୀଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହାଟ 2026 ଏବଂ ଆଇସିସି 19 ବର୍ଷର କମ୍ ପୁରୁଷ ବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ବାଂଲାଦେଶ ସମ୍ମୁଖରେ 239 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ।